ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2024-25 ଆର୍ଥିକ ବର୍ଷ ଲାଗି ଆଜି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଟ୍ ୟୁଜି ମାମଲାରେ ପଦାର୍ଥ ବିଜ୍ଞାନ ପ୍ରଶ୍ନର ସଠିକ୍ ଉତ୍ତର ସମ୍ପର୍କିତ ରିପୋର୍ଟ ଆଜି ସୁପ୍ରିମକୋର୍ଟରେ ଦାଖଲ କରିବ ଆଇଆଇଟି ଦିଲ୍ଲୀ। ଆଇଏନ୍ଏସ୍ ବ୍ରହ୍ମପୁତ୍ରରେ ନିଆଁ ଲାଗିବା ଘଟଣା ପରେ ଜଣେ ନାବିକ ନିଖୋଜ। ବାଂଲାଦେଶରେ ହିଂସାତ୍ମକ ପ୍ରଦର୍ଶନ ପାଇଁ ବିରୋଧୀ ଦଳକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଏବଂ ମହିଳା ଏସିଆ କପ୍ ଟି20 କ୍ରିକେଟ୍ରେ ଆଜି ଭାରତ ନେପାଳ ଏବଂ ପାକିସ୍ତାନ ୟୁଏଇ ମଧ୍ୟରେ ମୁକାବିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ବାହ୍ନ 11:00 ଲୋକସଭାରେ 2024-25 ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଏହା ପ୍ରଥମ ବଜେଟ୍ ହେବ। ଆଜି ମଧ୍ୟ ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରାଯିବ। ଗତକାଲି ସଂସଦର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ 2023-24 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଗତକାଲି ସଂସଦ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଚଳିତ ବର୍ଷର ବଜେଟ୍ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଯାତ୍ରାରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସେ କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଏହି ବଜେଟ୍ ପ୍ରମୁଖ ଭୂମିକା ଗ୍ରହଣ କରିବ। ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ ଆଇଆଇଟିକୁ ଏକ ବିଶେଷଜ୍ଞ କମିଟି ଗଠନ କରି ଚଳିତ ବର୍ଷ ହୋଇଥିବା ନିଟ୍ ୟୁଜି ପରୀକ୍ଷାର ପଦାର୍ଥ ବିଜ୍ଞାନ ପ୍ରଶ୍ନର ସଠିକ୍ ଉତ୍ତର ଦର୍ଶାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଟ୍ ୟୁଜି ପରୀକ୍ଷାର ପଦାର୍ଥ ବିଜ୍ଞାନର କେତେକ ପ୍ରଶ୍ନରେ 2 ବିକଳ୍ପ ଉତ୍ତରକୁ ଠିକ୍ ଦର୍ଶାଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଅଧିକ ଗ୍ରେସ୍ ମାର୍କ ଦେଇଥିଲା। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଦିନ 12:00 ସୁଦ୍ଧା ବିଶେଷଜ୍ଞ କମିଟିକୁ ରିପୋର୍ଟ ଉପସ୍ଥାପନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୁପ୍ରିମକୋର୍ଟରେ ଆଗତ ଆବେଦନଗୁଡ଼ିକରେ ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ରରେ ଗ୍ରେସ୍ ମାର୍କ ଜରିଆରେ ଅନିୟମିତତା ହୋଇଥିବା ଦର୍ଶାଯାଇଛି, ଯାହାଫଳରେ 44 ଜଣ ପରୀକ୍ଷାର୍ଥୀ 100% ମାର୍କ ହାସଲ କରିଥିଲେ। ଭାରତୀୟ ନୌସେନାର ଜାହାଜ ଆଇଏନ୍ଏସ୍ ବ୍ରହ୍ମପୁତ୍ରରେ ନିଆଁ ଲାଗିବା ଘଟଣା ପରେ ଜଣେ ନାବିକ ନିଖୋଜ ଥିବା ଜଣାପଡ଼ିଛି। ଗତ ରବିବାର ସନ୍ଧ୍ୟାରେ ସେହି ଜାହାଜରେ ନିଆଁ ଲାଗିଯାଇଥିଲା। ମୁମ୍ବାଇର ନୌସେନା ଜାହାଜ ମରାମତି କାରଖାନାରେ ଜାହାଜଟିର ମରାମତି କାର୍ଯ୍ୟ ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ସେହି ବନ୍ଦର ଅଞ୍ଚଳ ଏବଂ ଜାହାଜ ମଧ୍ୟରେ ଥିବା ସମସ୍ତ ସଦସ୍ୟ, ଅଗ୍ନିଶମ ବିଭାଗ ଓ ଅନ୍ୟ ଜାହାଜର କର୍ମଚାରୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ନିଖୋଜ ନାବିକଙ୍କୁ ଖୋଜିବା ଲାଗି ଅଭିଯାନ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆଇଏନ୍ଏସ୍ ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଉଛି। ସୂଚନା ଅନୁଯାୟୀ ଜାହାଜ ଗୋଟିଏ ପଟକୁ ଢଳିଯାଇଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଅନେକ ଉଦ୍ୟମ ସତ୍ତ୍ୱେ ଜାହାଜକୁ ସିଧା କରାଯାଇପାରୁନାହିଁ। ଇତିମଧ୍ୟରେ ଏହି ଅଗ୍ନିକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଜମ୍ମୁର ଭଗବତୀନଗର ଯାତ୍ରୀନିବାସର ମୂଳ କ୍ୟାମ୍ପରୁ ଆଜି ସକାଳୁ 2484 ଜଣ ତୀର୍ଥଯାତ୍ରୀ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। 91 ଦଳରେ ଯାତ୍ରା କରୁଥିବା ଏହି ତୀର୍ଥଯାତ୍ରୀଙ୍କ ମଧ୍ୟରୁ 770 ଜଣ ବଲତାଲ ମୂଳ କ୍ୟାମ୍ପ ଏବଂ 1714 ଜଣ ପହଲଗାମ୍ ମୂଳ କ୍ୟାମ୍ପରୁ ଅଛନ୍ତି। ଅଖିଳ ଭାରତୀୟ ଉଦ୍ୟୋଗୀ ସଂଗଠନ ଆର୍ଥିକ ସର୍ବେକ୍ଷଣରେ ଚଳିତ ବର୍ଷ ଜିଡିପି 6.5-7% ବୃଦ୍ଧି ଆକଳନକୁ ଭାରତୀୟ ଅର୍ଥନୀତିର ସଫଳତା ବୋଲି ବର୍ଷ୍ଣନା କରିଛି। ସଂଗଠନର ଅଧ୍ୟକ୍ଷ ଡକ୍ଟର ବିଜୟ କାଲାନ୍ତରୀ କହିଛନ୍ତି ଏହି ସର୍ବେକ୍ଷଣରେ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗକୁ ଅର୍ଥବ୍ୟବସ୍ଥା ଆଧାରରେ ଚିହ୍ନଟ କରାଯିବା ପ୍ରକ୍ରିୟା ସଠିକ୍ ଅଟେ। ସେ କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ରର ଡିଜିଟାଇଜେସନ୍ ଏବଂ ନୂତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଆର୍ଥିକ ବୃଦ୍ଧିକୁ ଗତିଶୀଳ କରିବା ଲାଗି ଅମୃତକାଳରେ ନୂଆ ନୀତି ଆପଣାଇବା ଆଶା ସଞ୍ଚାର କରିଛି ବୋଲି ସେ କହିଛନ୍ତି। ସେହି 6 କ୍ଷେତ୍ର ମଧ୍ୟରେ କୃଷି, ଏମ୍ଏସ୍ଏମ୍ଇ, ପୁଞ୍ଜିନିବେଶ, ସବୁଜ ପରିବର୍ତ୍ତନ, ଅର୍ଥ ଏବଂ ଶିକ୍ଷା ଭଳି କ୍ଷେତ୍ର ରହିଛି। ଇସ୍ରାଏଲ୍ରେ 4,825 ଜଣ ଭାରତୀୟ ଶ୍ରମିକ ନିୟୋଜନ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ଗତକାଲି ଲୋକସଭାରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି ଇସ୍ରାଏଲ୍ରେ ଭାରତୀୟ ଶ୍ରମିକଙ୍କ ନିୟୋଜନ ନେଇ କୌଣସି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଅଭିଯୋଗ କରିନାହାନ୍ତି। ଇସ୍ରାଏଲ୍ର ଶ୍ରମ ଆଇନ ଓ ଅଧିକାର ଅନୁଯାୟୀ ଭାରତୀୟ ଶ୍ରମିକମାନେ ବୁଝାମଣାପତ୍ର ସ୍ୱାକ୍ଷର କରି ସେଠାରେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ରହିବା, ମେଡିକାଲ ସୁବିଧା ଏବଂ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ଏହି ଶ୍ରମିକଙ୍କ ମଧ୍ୟରେ 4,415 ଜଣ ଉତ୍ତରପ୍ରଦେଶର ହୋଇଥିବା ସେ କହିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସରକାରୀ ଚାକିରିରେ ସଂରକ୍ଷଣ ବିରୋଧରେ ଛାତ୍ରଛାତ୍ରୀମାନଙ୍କ ପ୍ରଦର୍ଶନ ସମୟରେ ଘଟିଥିବା ହିଂସାତ୍ମକ ଘଟଣା ପାଇଁ ବିରୋଧୀ ଦଳଗୁଡ଼ିକୁ ଦାୟୀ କରିଛନ୍ତି। ସୁଶ୍ରୀ ହସିନା ରାଜଧାନୀ ଢାକାରେ ଉଦ୍ୟୋଗ ଜଗତର ଶୀର୍ଷ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ପରିସ୍ଥିତିରେ ସୁଧାର ଆସିଲେ କର୍ଫ୍ୟୁ ହଟାଇ ଦିଆଯିବ। ସେ କହିଛନ୍ତି, ଲୋକମାନଙ୍କ ଧନଜୀବନ ସୁରକ୍ଷା ଲାଗି ତାଙ୍କ ସରକାର କର୍ଫ୍ୟୁ ଲଗାଇବା ପାଇଁ ବାଧ୍ୟ ହୋଇଥିଲେ। ଗତ ରବିବାର ସେଠାକାର ସୁପ୍ରିମକୋର୍ଟଙ୍କ ଦ୍ୱାରା ସଂରକ୍ଷଣ ପ୍ରତିଶତ ହ୍ରାସ କରାଯିବାର ଗୋଟିଏ ଦିନ ପରେ ଶେଖ୍ ହସିନା ଏହା କହିଛନ୍ତି। ତେବେ ସେଠାରେ ଘଟିଥିବା ହିଂସାତ୍ମକ ଘଟଣାରେ 147 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କହିଛନ୍ତି, 6 ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ଗତକାଲି ଲୋକସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ କହିଛନ୍ତି, ତାମିଲ, ସଂସ୍କୃତ, କନ୍ନଡ଼, ତେଲୁଗୁ, ମାଲାୟାଲମ୍ ଏବଂ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। କେନ୍ଦ୍ର ସରକାର ଏହିସବୁ ଭାଷାଗୁଡ଼ିକର ବିକାଶ ସମେତ ସମସ୍ତ ଭାରତୀୟ ଭାଷାର ଉନ୍ନତି ଲାଗି କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020ରେ ସମସ୍ତ ଭାରତୀୟ ଭାଷାର ଯଥେଷ୍ଟ ବିକାଶ ଲାଗି ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ ସମସ୍ତ ଭାଷା ସମେତ କନ୍ନଡ଼, ତେଲୁଗୁ, ମାଲାୟାଲମ୍ ଏବଂ ଓଡ଼ିଆ ଭାଷାର ବିକାଶ ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଂସ୍କୃତ ଭାଷାର ଅଧିକରୁ ଅଧିକ ବ୍ୟବହାର ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି। 2023-24 ଆର୍ଥିକ ବର୍ଷରେ ଘରୋଇ କୋଇଲା ଉତ୍ପାଦନରେ 11.65% ବୃଦ୍ଧି ଘଟିଛି। କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଗତକାଲି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, 2023-24 କୋଇଲା ଉତ୍ପାଦନ 997.26 ମିଲିୟନ୍ ଟନ୍କୁ ବୃଦ୍ଧି ପାଇଥିଲା। 2022-23 ଏହି ପରିମାଣ 893.19 ମିଲିୟନ୍ ଟନ୍ ଥିଲା। ଶ୍ରୀ ରେଡ୍ଡୀ କହିଛନ୍ତି, ଗତବର୍ଷ ତୁଳନାରେ ଚଳିତ ବର୍ଷ କୋଇଲା ଆବଶ୍ୟକତା 1,233.86 ମିଲିୟନ୍ ଟନ୍କୁ ବୃଦ୍ଧି ପାଇଛି। ସେ କହିଛନ୍ତି, 2029-30 ସୁଦ୍ଧା ଦେଶରେ କୋଇଲା ଆବଶ୍ୟକତା 1.5 ବିଲିୟନ୍ ଟନ୍ ସ୍ତରରେ ପହଞ୍ଚବ। ଦେଶରେ କୋଇଲା ଉତ୍ପାଦନ ବୃଦ୍ଧି ଲାଗି ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନସ୍ଥ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ଘରୋଇ ପ୍ରତିଷ୍ଠାନ ଏବଂ ଷ୍ଟାର୍ଟଅପ୍ଗୁଡ଼ିକ ସହ 72 ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହାଦ୍ୱାରା ସାମାଜିକ, ଶିକ୍ଷାଗତ ଏବଂ ଅର୍ଥନୈତିକ ଭାବେ ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରାଯାଇପାରିବ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଏବଂ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଛନ୍ତି, ବୁଝାମଣାପତ୍ର ସ୍ୱାକ୍ଷର ହେବା ସରକାରଙ୍କ ଦିବ୍ୟାଙ୍ଗମାନଙ୍କ ଉନ୍ନତି ପାଇଁ ପ୍ରତିଶ୍ରତିବଦ୍ଧତା ଦର୍ଶାଉଛି। ଚୀନ୍ର ଦକ୍ଷିଣ ପଶ୍ଚିମ ସିଚୁଆନ୍ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ମୃତ୍ୟୁ ସଂଖ୍ୟା 14 ବୃଦ୍ଧି ପାଇଛି। ସେଠାକାର ଅଧିକାରୀଙ୍କ ସୂଚନା ଅନୁଯାୟୀ ସମସ୍ତଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏବେ ମଧ୍ୟ 25 ଜଣ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଉଦ୍ଧାରକାରୀ ଡ୍ରୋନ୍, ସନ୍ଧାନୀ କୁକୁର ଏବଂ ଜୀବନ ରକ୍ଷାକାରୀ ଉପକରଣ ସହାୟତାରେ ତଲାସୀ ଅଭିଯାନ ଜାରି ରହିଛି। ଗତ ଶନିବାର ସକାଳେ ପ୍ରବଳ ବର୍ଷା ହେବାରୁ ସେଠାକାର ଏକ ନଦୀରେ ଅଚାନକ ବନ୍ୟା ଆସି ସିନୁଆ ଗ୍ରାମର 40 ଅଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଥିଲା। ମହିଳା ଏସିଆକପ୍ ଟି20 କ୍ରିକେଟ୍ ଶୃଙ୍ଖଳାରେ ଆଜି ଗ୍ରୁପ୍ ଏ ରେ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ନେପାଳ ମଧ୍ୟରେ ମୁକାବିଲା ହେବ। ଭାରତ ସମୟ ସନ୍ଧ୍ୟା 7 ମ୍ୟାଚ୍ ଆରମ୍ଭ ହେବ। ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏ ର ଶୀର୍ଷ ସ୍ଥାନରେ ରହିଛନ୍ତି। ଅନ୍ୟ ଏକ ମ୍ୟାଚ୍ରେ ଅପରାହ୍ନ 2 ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ମୁକାବିଲା ହେବ। ଗତକାଲି ଗ୍ରୁପ୍ ବି ର ଏକ ମ୍ୟାଚ୍ରେ ଶ୍ରୀଲଙ୍କା ମାଲେସିଆକୁ 144 ରନ୍ରେ ପରାସ୍ତ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ଥାଇଲାଣ୍ଡକୁ 7 ପରାସ୍ତ କରିଥିଲା। 2024-25 ଆର୍ଥିକ ବର୍ଷ ଲାଗି ଆଜି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଟ୍ ୟୁଜି ମାମଲାରେ ପଦାର୍ଥ ବିଜ୍ଞାନ ପ୍ରଶ୍ନର ସଠିକ୍ ଉତ୍ତର ସମ୍ପର୍କିତ ରିପୋର୍ଟ ଆଜି ସୁପ୍ରିମକୋର୍ଟରେ ଦାଖଲ କରିବ ଆଇଆଇଟି ଦିଲ୍ଲୀ। ଆଇଏନ୍ଏସ୍ ବ୍ରହ୍ମପୁତ୍ରରେ ନିଆଁ ଲାଗିବା ଘଟଣା ପରେ ଜଣେ ନାବିକ ନିଖୋଜ। ବାଂଲାଦେଶରେ ହିଂସାତ୍ମକ ପ୍ରଦର୍ଶନ ପାଇଁ ବିରୋଧୀ ଦଳକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଏବଂ ମହିଳା ଏସିଆ କପ୍ ଟି20 କ୍ରିକେଟ୍ରେ ଆଜି ଭାରତ ନେପାଳ ଏବଂ ପାକିସ୍ତାନ ୟୁଏଇ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।